ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ, ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଜନ୍ମ ସତ୍ୟ ପିଆଜ ଭାଗ ତିନି। ନମସ୍କାର ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା। ପ୍ରିୟ ଶ୍ରୋତା, ସ୍ୱାସ୍ଥ୍ୟ ଜୀବନ ହେଉଛି ଏକ ପ୍ରଭୁଙ୍କ ଉପହାର। ଏହି ସ୍ୱାସ୍ଥ୍ୟକୁ ଯଦି ଆମ୍ଭେମାନେ ଭଲ ଭାବରେ ଯତ୍ନ ନେବା, ତାହେଲେ ଆମ୍ଭେମାନେ ଦୀର୍ଘ ବର୍ଷ ଧରି ବଞ୍ଚିବା। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ଏହି ପିଆଜ ବିଷୟରେ ଆଲୋଚନା କରିବା। ଏହା ପୂର୍ବରୁ ଆମ୍ଭେମାନେ ଆଲୋଚନା କରିଥିଲୁ ପିଆଜ ଭାଗ ଏକ ଭାଗ ଦୁଇ। ଚାଲନ୍ତୁ ଆଜି ପିଆଜ ଭାଗ ତିନି ବିଷୟରେ ଆଲୋଚନା କରିବା। ପ୍ରଥମରେ, ହାକୁଟି ମାରିବା ବନ୍ଦ ହେବାକୁ କ'ଣ କରାଯିବ? ପାଣିରେ ପିଆଜ ରସ ମିଶାଇ ସେହି ପାଣିକୁ ପିଇବ। ପିଆଜ କାଟି ଆଘ୍ରାଣ ନେଲେ ସଙ୍ଗେ ସଙ୍ଗେ ହାକୁଟି ମାରିବା ବନ୍ଦ ହୋଇଯାଏ। ପୋଡ଼ିଯାଇ ଫୋଟକା ହେଲେ କ'ଣ କରାଯିବ? ପୋଡ଼ିଯାଇଥିବା ସ୍ଥାନରେ ପିଆଜକୁ ସେଚି ଲଗାଇଲେ ଫୋଟକା ଜ୍ୱାଳରୁ ମୁକ୍ତି ମିଳିଥାଏ। ଲାଗ ଚାରି ବା ପାଞ୍ଚ ଥର ପୂର୍ବପରି କରିଲେ ଫୋଟକା ମେଲା ଘା ଭଲ ହୁଏ। ମସ୍ତିଷ୍କ ବିକୃତି ଦେଖାଗଲେ କ'ଣ କରାଯିବ? ପିଆଜ ରସକୁ ନିୟମିତ ଦୁଇ ଥର କରି ସେବନ କରିବାକୁ ହେଲେ ଦୁଇ ବା ତିନି ଦିନରେ ମସ୍ତିଷ୍କ ସ୍ଥିର ହୋଇଥାଏ। ଏକଜିମା ହୋଇଥିଲେ ସ୍ୱତ୍ୟ ଜିରା ମିଶ୍ରି ଲେମ୍ବୁ ରସ ସହିତ ପିଆଜ ମିଶାଇ ଚିକ୍କଣ କରି ବାଟି ଏକଜିମା ସ୍ଥାନରେ କିଛି ଦିନ ଲେପ ଦେଲେ ଏକଜିମା ଭଲ ହୋଇଥାଏ। ଛାତିରେ କଫ ହୋଇଥିଲେ ଶ୍ୱେତ ପିଆଜକୁ ସେଚି ଅଧ କପ୍ ରସ ସହିତ ମହୁ ମିଶାଇ ଦୁଇ ଥର ପ୍ରତ୍ୟହ ତିନି ଦିନ ସେବନ କରିଲେ କଫ ନଷ୍ଟ ହୋଇଥାଏ। ଶରୀର ଅଧିକ କ୍ଷୀର ହେବା ପାଇଁ ଖାଇବା ସମୟରେ ସ୍ତ୍ରୀ ନିୟମିତ ପିଆଜ ଖାଇଲେ ସ୍ତନରେ କ୍ଷୀର ହୋଇଥାଏ ଓ ସ୍ତନ ବୃଦ୍ଧି ହୁଏ। ଘରୁ ମଶା ଦୂର ହେବାକୁ କେତେ ଗୋଟି ପିଆଜକୁ ଦୁଇ ଫାଲ କରି ଘରର ଚାରି କଣରେ ଓ ମଝିରେ ଟାଙ୍ଗି ଦେଲେ ମଶା ସେ ଗୃହକୁ ଛାଡ଼ି ପଲାଇ ଯାଆନ୍ତି। ମୂର୍ଚ୍ଛା ରୋଗ ପାଇଁ କୌଣସି କାରଣରୁ ମୂର୍ଚ୍ଛା ଯାଇଥିଲେ ରୋଗୀର ପାଟିରେ ପିଆଜ ରସ ତିନି ବା ଚାରି ଠୋପା ପିଆଇ ଦେଲେ ରୋଗୀର ଚେତନା ଫେରି ଆସିବ। ବିଛା ବିଷ ଦୂର ହେବାକୁ ବିଛା କାମୁଡ଼ିବା ସ୍ଥାନରେ ପରିଷ୍କାର କରି ପିଆଜକୁ କାଟି ଘଷିଲେ ବିଷ ଦୂର ହୋଇ ଜ୍ୱାଳା ପୋଡ଼ାରୁ ମୁକ୍ତି ମିଳିଥାଏ। ମୁଣ୍ଡରୁ ବାଲ ଝଡ଼ୁଥିଲେ ପିଆଜକୁ ସେଚି ମଥାରେ ଘଷିବ। ପିଆଜ ରସ ସହିତ ମହୁ ମିଶାଇ ମଥାରେ ଘଷିଲେ ଚୁଲମୁଲ ମୁଜଭୂତ ହୋଇଥାଏ। ନିୟମିତ କିଛି ଦିନ କରିବା ଉଚିତ। କାନକୁ କମ୍ ଶୁଭୁଥିଲେ କାନର ପିଆଜ ରସକୁ ଛାଣି ପକାଇ ତୁଲା ଦ୍ୱାରା କିଛି ସମୟ ପରେ ସଫା କରିଦେଲେ ଉଷୁମ ସୋରିଷ ତେଲକୁ ଦୁଇ ଠୋପା ପକାଇଲେ କାନକୁ ଶୁଭିଥାଏ। ପରିସ୍ରା ପଡ଼ୁଥିଲେ କିଛି ପିଆଜକୁ କାଟି ବା ବାଟି ଅଧ ଲିଟର ପାଣିରେ ସିଝାଇ ପରେ ଥଣ୍ଡା ହେଲେ ରୋଗୀକୁ ପିଆଇ ଦିଅ। ସକାଳେ ସନ୍ଧ୍ୟାରେ ରୋଗୀକୁ ଦୁଇ ଥର ପିଆଇବାକୁ ଦିଅ। କୁକୁର କାମୁଡ଼ିଲେ ପିଆଜ ରସ ଅଧ କପ୍ ପିଇବାକୁ ଦେବ। କ୍ଷତ ସ୍ଥାନରେ ପିଆଜକୁ ଘଷିବ। ନପୁଂସକତା ଦୂର ପାଇଁ ନିୟମିତ ପିଆଜ ରସ ସହିତ ମହୁ ମିଶ୍ରଣ କରି ସର୍ବତ କରି ଦୁଇ ମାସ ସେବନ କରିଲେ ନପୁଂସକତା ଦୂର ହୋଇଥାଏ। ପ୍ରିୟ ଶ୍ରୋତା, ଆମ୍ଭେମାନେ ପିଆଜର ଉପକାର ବିଷୟରେ ବର୍ତ୍ତମାନ ଶୁଣିଲୁ। ପ୍ରିୟ ଶ୍ରୋତା, ଯାହା ଯାହା ଆମ୍ଭେମାନେ ଶୁଣିଲୁ ଏଇ ଯେଉଁ ଟିପଣ ଦ୍ୱାରା, ଆଉ ଯଦି ଆପଣମାନେ ଆପଣଙ୍କ ଗୃହରେ ଏଇଗୁଡ଼ାକ ବ୍ୟବହାର କରିବ, ଯଦି କିଛି ଉପକାର ହେଉଅଛି, ଏହା ବହୁତ ଖୁସିର କଥା। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଖ୍ରୀଷ୍ଟିଆନ ଶୃଙ୍ଖଳିତ ବା ଅନୁଶାସନ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ଅନୁଗ୍ରହ ପିତା ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଆପଣଙ୍କର ସମସ୍ତ ମନୋକାମନା ସେ ପୂର୍ଣ୍ଣ କରନ୍ତୁ। ତାହାଙ୍କ ଆଶିଷ, ତାହାଙ୍କ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରୁହ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଖ୍ରୀଷ୍ଟିଆନ ଶୃଙ୍ଖଳିତ ବା ଅନୁଶାସନ। ପିଲାମାନଙ୍କୁ କିପରି ଅଧିକ ଉତ୍ତମ ଭାବେ ଅନୁଶାସନ କରାଯାଇପାରିବ ତାହା ଶିଖିବା ନିମନ୍ତେ ଏକ କଷ୍ଟକର ବ୍ୟାପାର, କିନ୍ତୁ ଏହା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। କେତେକ ଦାବି କରନ୍ତି ଯେ ଶାରୀରିକ ଶାସନ ବା ଶାରୀରିକ ଦଣ୍ଡ, ଯେପରିକି ପିଚା ଉପରେ ଚାପୁଡ଼ା ଦେବା ବା ବାଡ଼ି ବ୍ୟବହାର କରିବା, ହେଉଛି ଏକମାତ୍ର ବାଇବଲ ସମ୍ମତ ପଦ୍ଧତି। ଅନ୍ୟମାନେ ଜିଦ୍ ଧରି କହନ୍ତି ଯେ ଟାଇମ୍ ଆଉଟ୍, ଏଗୁଡ଼ିକ ଏବଂ ଆଉ କେତୋଟି ଦଣ୍ଡ ମଧ୍ୟ ଶାରୀରିକ ଦଣ୍ଡ ନ ହୋଇ ମଧ୍ୟ ଶାରୀରିକ ଦଣ୍ଡଠାରୁ ଅଧିକ ଫଳପ୍ରଦ ଅଟେ। ବାଇବଲ କ'ଣ କୁହେ ଏହି ବିଷୟରେ? ତାହେଲେ ପ୍ରିୟ ଶ୍ରୋତା, ବାଇବଲ ଶିକ୍ଷା ଦିଏ ଯେ ଶାରୀରିକ ଶାସନ ଉପଯୁକ୍ତ, ଲାଭଦାୟକ ଏବଂ ଆବଶ୍ୟକତା ଅଟେ। ଭୁଲ ବୁଝ ନାହିଁ ପ୍ରିୟ ଶ୍ରୋତା, ଆମେ ଯେକୌଣସି ପ୍ରକାରେ ଶିଶୁ ନିର୍ଣ୍ଣାୟତର କଥା କହୁନାହୁଁ। ଜଣେ ପିଲାକୁ ଏତେ ପରିମାଣରେ ଶୃଙ୍ଖଳିତ ବା ଶାସନ କରାଇବା ଅନୁଚିତ, ଯାହା ପ୍ରକୃତରେ ତା ଶରୀରର କ୍ଷତି ସାଧନ କରିବ। ବାଇବଲ ନୁଆଇ ଏକ ପିଲାର ଉପଯୁକ୍ତ ଏବଂ ଦମନ କରାଯାଉଥିବା ଶାସନ ହେଉଛି ଏକ ଉତ୍ତମ ବିଷୟ, ଏବଂ ଏହା ପିଲାର ଭଲ ଏବଂ ସଠିକ ଶିକ୍ଷା ଦୀକ୍ଷା କରାଇଥାଏ। ଅନେକ ପ୍ରଶଂସା ପ୍ରକୃତରେ ଶାରୀରିକ ଶାସନ କରିବାକୁ ଦିଏ, ପିଲାକୁ ଶାସ୍ତି ଦେବାକୁ ତ୍ରୁଟି କର ନାହିଁ, ତୁମ୍ଭେ ତାହାକୁ ବାଡ଼ିରେ ମାଇଲେ ହେଁ ସେ ମରିବ ନାହିଁ, ତୁମ୍ଭେ ତାହାକୁ ବାଡ଼ିରେ ମାରିବ ଓ ପାତାଳରୁ ତାହାର ପ୍ରାଣ ରକ୍ଷା କରିବ, ଏହିପରି ଅନେକ ବାଇବଲ ସ୍ଥଳରେ ଦିଆଯାଇଛି, ଯେପରିକି ହିତୋପଦେଶ 23:13-14 ଏହିପରି ଲେଖାଯାଇଛି। ଆହୁରି ଦେଖନ୍ତୁ ତା'ର 13:24-22:15-20:30। ବାଇବଲ ଦୃଢ଼ ଭାବରେ ଶାସନକୁ ଗୁରୁତ୍ୱ ପ୍ରଦାନ କରେ। ଆମେ ସମସ୍ତେ ବହୁପ୍ରସ୍ତୁ ଲୋକ ହେବା ନିମନ୍ତେ ଆମଠାରେ ଶାସନ କରିବା ଉଚିତ, ଏବଂ ଆମେ ଶିଶୁ ଥିବା ସମୟରେ ଯଦି ଏହାକୁ ଶିଖୁ ତେବେ ଅଧିକ ସହଜରେ ଆମେ ଶିଖିପାରିବା। ଯେଉଁ ପିଲାମାନେ ଶୃଙ୍ଖଳିତ ହୋଇନଥାନ୍ତି ସେମାନେ ଅନେକ ସମୟରେ ବିଦ୍ରୋହୀ ହୋଇ ଉଠନ୍ତି। ସେମାନେ ଅଧିକାର ପ୍ରାପ୍ତ ବ୍ୟକ୍ତିମାନଙ୍କୁ ସମ୍ମାନ ପ୍ରଦାନ କରନ୍ତି ନାହିଁ ଏବଂ ଫଳସ୍ୱରୂପ ନିଜ ଇଚ୍ଛାରେ ଈଶ୍ୱରଙ୍କ ବାଧ୍ୟ ହେବା ଏବଂ ତାଙ୍କ ଅନୁଗମନ କରିବା ନିମନ୍ତେ ସେମାନଙ୍କ ନିମନ୍ତେ କଷ୍ଟକର ହୋଇଥାଏ। ଆମମାନଙ୍କୁ ଶୃଙ୍ଖଳିତ କରିବା ନିମନ୍ତେ ଈଶ୍ୱର ନିଜେ ଶାସନ ବା ଶାସନ ବ୍ୟବହାର କରିଥାନ୍ତି ଏବଂ ଆମେ ଯେପରି ଆମର ଭୁଲ କାର୍ଯ୍ୟଗୁଡ଼ିକ ନିମନ୍ତେ ଅନୁତପ୍ତ ହେବା ସେଥିପ୍ରତି ଉତ୍ସାହିତ କରିବା ନିମନ୍ତେ ସଠିକ ପଥରେ ଯିବା ନିମନ୍ତେ ଆମମାନଙ୍କୁ ପରିଚାଳିତ କରିଥାନ୍ତି। ପଢ଼ନ୍ତୁ ଗୀତ ସଂହିତା 94:13 ହିତୋପଦେଶ 1:7-6:23-12:1-13:1 ଆଉ 15:5 ଯିଶାୟ 38:16-12:9। ଯଦି ଆପଣମାନେ ଏହିସବୁ ବୁଝି ପଢ଼ିବେ ତାହେଲେ ଆପଣମାନେ ସ୍ପଷ୍ଟ ରୂପରେ ବୁଝିପାରିବେ। ସଠିକ ଭାବରେ ଶାସନକୁ ପ୍ରୟୋଗ କରିବା ନିମନ୍ତେ ଏବଂ ବାଇବଲ ନୀତି ଅନୁଆଇ ଶାସନ ବିଷୟରେ ଶାସ୍ତ୍ରଗତ ଉପଦେଶ ସହ ପିତାମାତାମାନେ ନିହାତି ଅଭ୍ୟସ୍ତ ହେବାକୁ ପଡ଼ିବ। ହିତୋପଦେଶ ପୁସ୍ତକ ସନ୍ତାନଗଣଙ୍କୁ ପ୍ରତିପାଳନ କରିବା ବିଷୟରେ ଯଥେଷ୍ଟ ପରିମାଣର ବୁଦ୍ଧିର ବାକ୍ୟ ଧାରଣ କରିଛି, ଯେପରିକି ବାଡ଼ି ଓ ଅନୁଯୋଗ ଜ୍ଞାନ ଦିଏ, ମାତ୍ର ପିଲାକୁ ତାହାର ଇଚ୍ଛାରେ ଛାଡ଼ିଦେଲେ ସେ ତାହାର ମାତାକୁ ଲଜ୍ଜା ଦିଏ। ଏହିପରି ହିତୋପଦେଶ 38:15 ଲେଖା ଅଛି। ଏହି ପଦ ପିଲାକୁ ଶାସନ ନ କରିବାର ପରିମାଣ ଗୁଡ଼ିକ ବିଷୟରେ ରୂପରେଖା ପ୍ରଦାନ କରେ। ଏଥିଯୋଗୁଁ ପିତାମାତାମାନେ ଲଜ୍ଜା ପାଆନ୍ତି। ବାସ୍ତବରେ ଶାସନ ପିଲାର ଭଲ ନିମନ୍ତେ ଉଦ୍ଦିଷ୍ଟ ହେବା ଉଚିତ ଏବଂ ଏହା ପିଲାମାନଙ୍କୁ ନିର୍ଜନତା ଦେବା ଏବଂ ଖରାପ ବ୍ୟବହାର କରିବା ଯୁକ୍ତିଯୁକ୍ତତା ନିମନ୍ତେ ବ୍ୟବହାର କରାଯିବା ଅନୁଚିତ। ଏହା କ୍ରୋଧ କିମ୍ବା ନୈରାଶ୍ୟର ମୁକ୍ତ ପ୍ରକାଶ କରିବା ନିମନ୍ତେ ବ୍ୟବହାର କରାଯିବା ଉଚିତ ନୁହେଁ। ଶାସନ ଲୋକମାନଙ୍କୁ ସଂଶୋଧନ ଓ ସଠିକ ପଥରେ ଯିବା ନିମନ୍ତେ ତାଲିମ ଦେବା କାର୍ଯ୍ୟ ଅଟେ। ଶାସନ ବର୍ତ୍ତମାନ ଆନନ୍ଦ ବୋଧ ନ ହୋଇ ଦୁଃଖଜନକ ବୋଧ ହୁଏ, ତଥାପି ଯେଉଁମାନେ ତୃଧାର ଶିକ୍ଷାପ୍ରାପ୍ତ ହୋଇଅଛନ୍ତି ତାହାପରେ ସେମାନଙ୍କୁ ଶାନ୍ତିର ଫଳସ୍ୱରୂପ ଧାର୍ମିକତା ପ୍ରଦାନ କରେ। 12:11 ଈଶ୍ୱରଙ୍କ ଶାସନ ପିତାମାତା ଏବଂ ପିଲା ମଧ୍ୟରେ ହେବା ପରି ପ୍ରେମପୂର୍ଣ୍ଣ ଅଟେ, ବ୍ୟବହାର କରାଯିବା ଉଚିତ ନୁହେଁ। ଶାରୀରିକ ଦଣ୍ଡ ପରେ ପିଲାକୁ ସାଙ୍ଗେ ସାଙ୍ଗେ ସ୍ୱାନ୍ତନା ଦେଇ କୁହାଯିବା ଉଚିତ ଯେ ତାକୁ ପ୍ରେମ କରାଯାଉଛି। ଏହି ସମସ୍ତ ସମୟ ପିଲାମାନଙ୍କୁ ଶିକ୍ଷା ଦେବାକୁ ପ୍ରକୃଷ୍ଟ ସମୟ ଯେ ଈଶ୍ୱର ଆମମାନଙ୍କୁ ପ୍ରେମ କରୁଥିବାରୁ ଆମମାନଙ୍କୁ ଶାସନ କରନ୍ତି ଏବଂ ଆମେ ପିତାମାତା ହିସାବରେ ଆମମାନଙ୍କ ପିଲାମାନଙ୍କୁ ଯେପରି କରୁ। ଟାଇମ୍ ଆଉଟ୍ ପରି ଅନ୍ୟ ପ୍ରକାର ଶାସନ ଶାରୀରିକ ଶାସନ ପରିବର୍ତ୍ତେ ବ୍ୟବହାର କରାଯିବା ଉଚିତ କି? କେତେକ ପିଲା ପିତାମାତା ଜାଣିବାକୁ ପାଇଛନ୍ତି ଯେ ସେମାନଙ୍କର ପିଲାମାନେ ଶାରୀରିକ ଶାସନ କଲେ ପରିବର୍ତ୍ତିତ ହୁଅନ୍ତି ନାହିଁ, କିନ୍ତୁ କିଛି ପିତାମାତା ଜାଣିବାକୁ ପାଇଛନ୍ତି ଯେ ଟାଇମ୍ ଆଉଟ୍ ଗୁଡ଼ିକ ସମ୍ପୂର୍ଣ୍ଣ ଶିକ୍ଷାଦାନ ଏବଂ ବା କିମ୍ବା ପିଲାମାନଙ୍କ ଠାରୁ କିଛି ବିଷୟ ନେଇଯିବା କାର୍ଯ୍ୟ ସେମାନଙ୍କର ବ୍ୟବହାରରେ ପରିବର୍ତ୍ତନ ଆଣିବାରେ ଉତ୍ସାହିତ କରିବା ଅଧିକ ଫଳପ୍ରଦ ଅଟେ। ଯଦି ସମସ୍ତ ମାଧ୍ୟମରେ ବାସ୍ତବରେ ଯେପରି ଘଟଣା ଘଟିଥାଏ ତେବେ ଆବଶ୍ୟକୀୟ ବ୍ୟବହାର ପରିବର୍ତ୍ତନକୁ ସର୍ବୋତ୍ତମ ଭାବେ ପ୍ରଦର୍ଶନ କରୁଥିବା ପଦଗୁଡ଼ିକୁ ପିତାମାତା ଉପଯୋଗ କରିପାରିବେ। ଯେତେବେଳେ ବାଇବଲ ଅନ ଅଶ୍ୱିକ କାର୍ଯ୍ୟକ ଭାବରେ ଶାରୀରିକ ଶାସନ ସପକ୍ଷରେ କୁହେ, ବାଇବଲ ଈଶ୍ୱରୀୟ ସ୍ୱଭାବ ଗତି ତୋଲିବାର ଲକ୍ଷ୍ୟ ଉତ୍ପନ୍ନ କରୁଥିବା ସଂକ୍ଷିପ୍ତ ପଦ୍ଧତି ବିଷୟରେ ଭାରଗ୍ରସ୍ତ ନ ହୋଇ ଈଶ୍ୱରୀୟ ସ୍ୱଭାବର ଲକ୍ଷ୍ୟ ବିଷୟରେ ଅଧିକ ଚିନ୍ତିତ ଅଟେ। ଏହି ବିଷୟକୁ ଅଧିକ କଷ୍ଟକର କରିବାର ଘଟଣା ହେଉଛି ସରକାର ସମସ୍ତ ପ୍ରକାର ଶାରୀରିକ ଶାସନକୁ ଶିଶୁ ନିର୍ଣ୍ଣାୟତା ଭାବରେ ଶ୍ରେଣୀଭୁକ୍ତ କରିବା। ଅନେକ ପିତାମାତା ସେମାନଙ୍କ ପିଲାମାନଙ୍କୁ ବାଡ଼ି ବ୍ୟବହାର କରନ୍ତି ନାହିଁ, କାରଣ ସେମାନେ ସେହି ବାଡ଼ି ବ୍ୟବହାର କରିବାର ବିଷୟକୁ ଶାରୀରିକ ନିର୍ଣ୍ଣାୟତା ଭାବରେ ସରକାରଙ୍କ ନିକଟକୁ ବିବରଣୀ ପଲାଇଯିବ ଏବଂ ଏହାର ଆଉ ଏକ ଆଶଙ୍କା ଯେ ସେହି ଶାସନ ଯୋଗୁଁ ସେମାନଙ୍କ ପିଲାଙ୍କୁ ସେମାନଙ୍କ ନିକଟରୁ ଛଡ଼ାଇ ନିଆଯିବ। ଯଦି ପିଲାମାନଙ୍କୁ ଶାରୀରିକ ଶାସନ କରିବା ବିଷୟରେ କୌଣସି ସରକାର ଅବୈଧ ଘୋଷଣା କରନ୍ତି ତେବେ ପିତାମାତାମାନେ କ'ଣ କରିବା ଉଚିତ, ଯାହାକି ରୋମିଓ 13:1-7 ତା ଅନୁଯାୟୀ ପିତାମାତାମାନେ ଶାସନକର୍ତ୍ତାଙ୍କର ବଶୀଭୂତ ହେବାକୁ ପଡ଼ିବ। ଏକ ସରକାର ଈଶ୍ୱରଙ୍କ ବାକ୍ୟର କେବେ ବି ବିରୋଧ ସଧ୍ୟବ ହେବା ଉଚିତ ନୁହେଁ ଏବଂ ବାଇବଲ ଅନୁଯାୟୀ କହିବାକୁ ଗଲେ ଶାରୀରିକ ଶାସନ ପିଲାମାନଙ୍କ ସର୍ବୋତ୍ତମ ଲାଭ ନିମନ୍ତେ ହିଁ କରାଯାଇଅଛି। ଅଥଚ ପିଲାମାନଙ୍କୁ ପରିବାରର ପରିସର ମଧ୍ୟରେ ରଖିବା ଯଦ୍ଧାର କି ସେମାନେ ଅତ୍ୟନ୍ତ କିଛି ଶୃଙ୍ଖଳତା ଗ୍ରହଣ କରିପାରିବେ ତାହା ସରକାରର ଯତ୍ନରେ ଛାଡ଼ିଦେଇ ପିଲାମାନଙ୍କୁ ହରାଇବା ଠାରୁ ଯଥେଷ୍ଟ ଗୁଣରେ ଉତ୍ତମ। ପ୍ରିୟ ଶ୍ରୋତା, ଏଫିସିଓ 6:4 କହେ, ପିତାମାତା ସେମାନଙ୍କର ପିଲାମାନଙ୍କୁ ତୀବ୍ର ଭାବରେ ବିରକ୍ତିଭାବ ନ ଜଣାଇବା ନିମନ୍ତେ କୁହାଯାଇଅଛି ଏବଂ ସେମାନେ ଈଶ୍ୱରଙ୍କ ପଥରେ ସେମାନଙ୍କୁ ବଢ଼ାଇବା ନିମନ୍ତେ କୁହାଯାଇଛି। ପ୍ରଭୁଙ୍କ ଶିକ୍ଷା ଏବଂ ଚେତନା ପିଲାମାନଙ୍କୁ ବୁଦ୍ଧି କରାଇବା ବିଷୟରେ ମଧ୍ୟ ଦମନମୂଳକ, ସଂଶୋଧନମୂଳକ ଏବଂ ପ୍ରେମପୂର୍ଣ୍ଣ ଶାରୀରିକ ଶାସନ ଅନ୍ତପୂର୍ଣ୍ଣ ଅଟେ। ପ୍ରିୟ ଶ୍ରୋତା, ଏହା ହେଉଛି ଆମେ କିପରି ଆପଣା ପିତା ଆପଣା ପିଲାମାନଙ୍କୁ ଶାସନ ବା ଶିକ୍ଷା ଦେଇପାରିବା ଯେପରି ସେମାନେ ଈଶ୍ୱରଙ୍କୁ ଭୟ କରିବେ ଆଉ ଈଶ୍ୱରଙ୍କ ଠାରେ ସଦାସର୍ବଦା ରହିପାରିବେ, ପିତାମାତାଙ୍କ କଥା ମାନି ଈଶ୍ୱରଙ୍କ ଆଦେଶ ଭାବରେ ସେମାନେ ରହିପାରିବେ। ତାହେଲେ ଚାଲନ୍ତୁ ଆମ ସହ ପରିବାର ଈଶ୍ୱରଙ୍କ ହସ୍ତରେ ସମର୍ପଣ କରିବା, ଆପଣା ପିଲାମାନଙ୍କୁ ଈଶ୍ୱରଙ୍କ ହସ୍ତରେ ସମର୍ପଣ କରି ତାଙ୍କ ମଧୁରମୟ ନାମରେ ବିନୟ ସ୍ୱରୂପେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ, ଯେହେତୁ ବର୍ତ୍ତମାନ ଯେଉଁ ଶିକ୍ଷା ଆପଣଙ୍କ ଭକ୍ତଙ୍କ ଦ୍ୱାରା ଆମମାନଙ୍କୁ ଶୁଣାଇଅଛ କି ଆମେ ଆପଣା ପିଲାମାନଙ୍କୁ କିପରି ତାଲିମ ଦେବା ଉଚିତ, କିପରି ଶାସନ କରିବା ଉଚିତ, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ଯେହେତୁ ଆମ ପ୍ରାର୍ଥନା ତୁମେ ଶୁଣିଅଛ। ଆମ ପାପ ସବୁ କ୍ଷମା କର, ତୁମ ସେହି ସତ୍ୟ ପଥରେ କଡ଼ାଇ ନିଅ, ବୁଦ୍ଧିରେ ଜ୍ଞାନରେ ଆଶିରେ ଆଶିଷରେ ଭରାଇ ଦିଅ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି ଶୁଣି ଗ୍ରହଣ କର, ଆମେନ୍।
শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRIINDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।